ଚବି ଅଟର ଡାନିଏଲ ସିଂହ ଗର୍ତ୍ତରେ ମୃତ୍ୟୁଭୋଗ କରୁ ବୋଲି ଇଚ୍ଛା ନଥିଲେ ମଧ୍ୟ ରାଜା ନିୟମକୁ ପରିବର୍ତ୍ତନ କରିପାରିଲେ ନାହିଁ, ତେଣୁ ଡାନିଏଲଙ୍କୁ ସିଂହଗାତରେ ପକାଗଲେ। ତହିଁ ଆର ଦିନ ଅତି ପ୍ରଭାତରେ ରାଜା ସିଂହ ଗର୍ତ୍ତକୁ ଯାଇ ଡାନିଏଲଙ୍କୁ ଡାକି କହିଲେ, ଡାନିଏଲ, ତୁମ୍ଭର ଈଶ୍ୱର ତୁମ୍ଭକୁ ସିଂହ ମୁଖରୁ ରକ୍ଷା କଲେ କି? ଡାନିଏଲ ଉତ୍ତର କରି କହିଲେ, ମୋର ଈଶ୍ୱର ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କଲେ। ଏଥିରେ ରାଜା ଅତ୍ୟନ୍ତ ଆନନ୍ଦିତ ହୋଇ ଡାନିଏଲଙ୍କୁ ସେଠାରୁ ବାହାର କଲେ। ପୁଣି ରାଜାଙ୍କ ଆଦେଶରେ ଡାନିଏଲଙ୍କ ଶତ୍ରୁମାନଙ୍କୁ ସିଂହଗାତରେ ପକାଗଲେ, ପୁଣି ସେମାନେ ସିଂହ ଦ୍ୱାରା ବିନଷ୍ଟ ହେଲେ। ପ୍ରିୟ ବନ୍ଧୁ, ଯଦି ଆମେ ଡାନିଏଲ ଓ ତାଙ୍କ ବନ୍ଧୁମାନଙ୍କ ଈଶ୍ୱରଙ୍କଠାରେ ଭରସା ରଖିବା, ତେବେ ଲୋକେ ଆମ ପ୍ରତି ଯାହା କରିବେ ସେଥିପ୍ରତି ଭୟଭୀତ ହେବା ଅନୁଚିତ। ମନୁଷ୍ୟ ଆମକୁ ମାରିଦେଲେ ମଧ୍ୟ ଆମର ଭରସା ଅଛି, କାରଣ ମୃତ୍ୟୁ ପରେ ଅନନ୍ତ ଜୀବନ ପାଇଁ ଆମର ଯୀଶୁଙ୍କଠାରେ ଭରସା ଅଛି।